ଜୟ ଜଗନ୍ନାଥ ଭାବର ଠାକୁର, ଆମ ଓଡ଼ିଆ ମାଟିର ଠାକୁର, ଆମ ରକ୍ତର ଠାକୁର, ସେଇ କାଳିଆ ଯାହାର ଚକାୟାକିକୁ ଚାହିଁଦେଲେ ଆଖିରୁ ଦୁଇଧାର ଲୁହ ଖସି ଆସେ। ସମସ୍ତଙ୍କର ପ୍ରିୟ ଡକ୍ଟର ନିର୍ମଳ ନାୟକଙ୍କୁ ଫୋନ୍ କରିଥିଲି, ମାମା ଗୋଟେ ଜଗନ୍ନାଥ ଭଜନ ହେବ। ମାମା ମୋତେ ପଚାରିଥିଲେ ଜାପାନୀ କ'ଣ ହେବ, ଲାଇନ୍ସ କ'ଣ ହେବ, କ'ଣ ତୁମେ ଚାହୁଁଛ। ମୁଁ ତାଙ୍କୁ କହିଥିଲି ସିଏ ଭାବର ଠାକୁର, ସେଇ ଭାବର ଠାକୁରକୁ ନେଇକରି ମାମା ଗୋଟେ କରନ୍ତୁ। ମାମା ତାର ବଢ଼ିଆ ଦେଇଛନ୍ତି, ଏଇ ଯେଉଁ ଗୀତକୁ ଗାଇଛନ୍ତି ଆପଣମାନଙ୍କର ସମସ୍ତଙ୍କର ପ୍ରିୟ, ଯାହାଙ୍କ କଣ୍ଠରେ କାଳିଆର ଅନେକ ଭଜନ ହିଟ୍ ହେଇଛି, ସେଇ ସୁପରିଚିତ କଣ୍ଠଶିଳ୍ପୀ କୁମାର ବାପି ଭାଇ, ସିଏ ହେଉଛନ୍ତି ଆମ ଓଡ଼ିଆ ମାଟିର ପୁଅ, ଯିଏ କାଳିଆକୁ ଭଲ ପାଏ, ଯିଏ ପୁରୀ ଅଭଡ଼ାକୁ ଭଲ ପାଏ। କୁମାର ବାପି ଭାଇ, ଆପଣଙ୍କ ମୋ ଭିତରେ ଯେଉଁ ଭଲ ପାଏ ଆଉ ଆଫେକ୍ସନ୍ ଅଛି, କାଳିଆର ଏଇ ଗୀତକୁ ଆପଣମାନେ ଶୁଣନ୍ତୁ। କାନ୍ଦି କାନ୍ଦି ମୁଁ କରିଛି, ଏଇଟା ମୋର ଜଗନ୍ନାଥଙ୍କର ପ୍ରଥମ ଭଜନ, ଆଉ ମୋର ବିଶ୍ୱାସ ଏଇ ଯେଉଁ ଗୀତ ଆପଣମାନଙ୍କ ହୃଦୟରେ ପହଞ୍ଚିବ। ଖାଲି ମୁଁ ଏତିକି କହିବି, ସମସ୍ତଙ୍କ ମୁହଁରେ ସେଇ ଗୋଟାଏ କଥା ଆସୁ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଆମ ପଖାଳ କଂସାକୁ ଜୟ, ଆମ କାଳିଆ ଠାକୁରକୁ ଜୟ, ଆମ ପୁରୀ ଅଭଡ଼ାକୁ ଜୟ, ଆମ ବଡ଼ଦାଣ୍ଡକୁ ଜୟ, ଆମ ଓଡ଼ିଆ ଜାତିକି ଜୟ, ଆମ ଓଡ଼ିଆ ମାଟିକି ଜୟ, ଜୟ ଜଗନ୍ନାଥ।
ଭାବର ଠାକୁର ତୁ, ଭାବନାର ପ୍ରଭୁ, ଅଭାବୀ ମଣିଷ ତତେ ଜଣା ସବୁ। ମାଗୁ ନାହିଁ ଧନ, ମାଗୁ ନାହିଁ ଜନ, ଏତିକି ମିନତି ଗଲେ ମୋ ଜୀବନ। ତୁ ସ୍ୱର୍ଗ ଦ୍ୱାର ନବୁ, ଭାବର ଠାକୁର ତୁ, ଭାବନାର ପ୍ରଭୁ, ଭାବନାର ପ୍ରଭୁ। ଦୁନିଆକୁ ତୁ ଆଣିଥିଲୁ, କରିନାହୁଁ କିଛି ଉଣା, ହେଲେ ମୋତେ ମୋର ଲୋଭ ମୋହ ମାୟା କରିଦେଲେ ବାଟ ବଣା। କେତେ ମୋର ପାପ, କେତେ ମୋର ପୁଣ୍ୟ, ତୁ ହିସାବ କରିବୁ, ଭାବର ଠାକୁର ତୁ, ଭାବନାର ପ୍ରଭୁ, ଭାବନାର ପ୍ରଭୁ। ବିଶ୍ୱାସକୁ ଏଠି ବିଶ୍ୱାସ ନାହିଁ ରେ, ସବୁ ମିଛ ଏ ବନ୍ଧନ। ତୋ ଚରଣେ ଥରେ ଲୀନ ହେଇଗଲେ ଧନ୍ୟ ହବ ମୋ ଜୀବନ। ହେ କଳା ଠାକୁର, कह केबे मोर तू खेल सारी दबू भावर ठाकुर तू भावनार प्रभु भावनार प्रभु भावनार प्रभु
जय जगन्नाथ मु कुमार बापी ओडिशार अगणित भजन प्रेमी को मोर कोटि कोटि प्रणाम जनाउछि। आज सुंदर भजनटे मु गाइछि आ बहुत बढ़िया हेछि भजनटी जहाँ को लेखिछंती डॉक्टर निर्मल नायक एवं संगीत निर्देशना देइछंती प्रिय आमर संगीत निर्देशक जापानी बाबू। आ बहुत बढ़िया ए भजनटी हेछि भावर ठाकुर तु भावर आर प्रभु मोर भावर सहरे मोर गीत आपण मानक भल पाइबा देइथिले। ଆଉ ଆଶା କରୁଛି ଏଇ ଭାବର ଠାକୁର ତୁ ଭାବନାର ପ୍ରଭୁକୁ ମଧ୍ୟ ଆପଣମାନେ ନିଶ୍ଚିତ ଭଲ ପାଇବେ। ମୁଁ ଆହୁରି ଯେମିତି ଭଗବାନଙ୍କର ଭଜନ ଗାଇକି ଭାବରେ ବୁଡ଼ି ପାରିବି ମୋତେ ଆଶୀର୍ବାଦ କରିବି। ଜୟ ଜଗନ୍ନାଥ।